ମୁଁ ସତ୍ୟଭାମା ମହାରଣା ଶୁକ୍ରବାରରୁ କହୁଛି ଛଅଶହ ୱାର୍ଡରୁ ମୋ ପୁଅ ସନ୍ତୋଷ ମହାରଣା ଆମେ ସେ ସାର୍ଟିଫିକେଟ ପାଇଁ ଆପ୍ଲାଏ କଲେ ଦିଦି ମାନେ ନେଲେ ପଇସା ପତ୍ର ଖର୍ଚ୍ଚ କଲୁ ଆମ କିଛି ଆଉ କଲେନି ଆଉ କିଏ କୁଆଡେ ସବୁ ତୁନି ତାନିକି ରହିଲେ ମୋ ପିଲାଟାକୁ କହିଲେ ଆହୁରି ଠେଲା ଗାଡି ଦେବି ସବୁ ଦେବି କହିଲେ ଆଉ କିଛି ଦଉନାହାନ୍ତି ମୁଁ ବଡ ଅସୁବିଧା ରହୁଛି ମୋର ଭର୍ତ୍ତ ଭରିଦେଲି କହିଲେ ଆଉ କିଛି କରୁନାହାନ୍ତି ମୋ ପୁଅଟା ବଡ ଅସୁସ୍ଥ ହେଇକି ପଡିଛି କିଛି ହେଲେ ସାହାଯ୍ୟ ଦଉନାହାନ୍ତି ଆଉ ତମେ କିଛି ସାହାଯ୍ୟ କର ଆଉ ନହେଲେ ଆମେ ଅସୁବିଧାରେ ପଡୁଛୁ ଆଉ।